ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ନିର୍ବାଚନ ବଣ୍ଡ ସମ୍ବନ୍ଧିତ ସମସ୍ତ ତଥ୍ୟ ଆସନ୍ତା ଗୁରୁବାର ସୁଦ୍ଧା ଦାଖଲ କରିବା ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ସର୍ବୋଚ୍ଚ ନ୍ୟାୟାଳୟ ଦେଲେ ନିର୍ଦ୍ଦେଶ। କଟକ ବାରବାଟୀ ବିଧାୟକ ମହମ୍ମଦ ମକିଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା, ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ନିର୍ବାଚନୀ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ। ଏବଂ ଗୁରୁଚାପର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅନୁମାନ କଲା ପାଣିପାଗ ବିଭାଗ। ନିର୍ବାଚନ ବଣ୍ଡ ସହ ଜଡ଼ିତ ସମ୍ପୂର୍ଣ୍ଣ ବିବରଣୀ ଆସନ୍ତା ଗୁରୁବାର ସୁଦ୍ଧା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ନିର୍ବାଚନ ବଣ୍ଡ ସହିତ ଜଡ଼ିତ ସମସ୍ତ ତଥ୍ୟ ଦେବାକୁ କହିଛନ୍ତି। ଏସ୍ବିଆଇ ଜମା କରିଥିବା ନିର୍ବାଚନୀ ବଣ୍ଡ ବିବରଣୀ ଅସମ୍ପୂର୍ଣ୍ଣ ଦର୍ଶାଇ ପାଞ୍ଚଜଣିଆ ଖଣ୍ଡପୀଠ ପୂର୍ବରୁ ବ୍ୟାଙ୍କକୁ ନୋଟିସ୍ ଜାରି କରିଥିଲେ ଏବଂ ଆଜି ଏ ସମ୍ପର୍କରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ସର୍ବୋଚ୍ଚ ଅଦାଲତ ଚଳିତ ମାସ ମାର୍ଚ୍ଚ 11 ତାରିଖରେ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଷ୍ଟେଟ୍ ବ୍ୟାଙ୍କକୁ ଇଲେକ୍ଟୋରାଲ୍ ବଣ୍ଡଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ, କ୍ରୟ ତାରିଖ, କ୍ରେତାଙ୍କ ନାମ, ବଣ୍ଡ ନମ୍ଘର ଏବଂ ଅର୍ଥଗ୍ରହଣ କରିଥିବା ଦଳ ସମ୍ପର୍କରେ ସୂଚନା ଦେବାକୁ କହିଥିଲେ। ବାରବାଟୀ କଟକ ବିଧାୟକ ମହମ୍ମଦ ମକିଙ୍କ ନିର୍ବାଚନକୁ ଓଡ଼ିଶା ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ସୂଚନାଯୋଗ୍ୟ, ଗତ 2019 ନିର୍ବାଚନରେ ଶ୍ରୀ ମକିଙ୍କଠାରୁ ପରାସ୍ତ ହୋଇଥିବା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ସତ୍ୟପଠରେ ଭୁଲ୍ ତଥ୍ୟ ଦିଆଯାଇଥିବା ଦର୍ଶାଇ ସେ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଏ ନିର୍ବାଚନକୁ ଓଡ଼ିଶା ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ଶ୍ରୀ ମକିମ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱରଠାରେ ଏକ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତିକୁ ନେଇ ହୋଇଥିବା ଏହି ବୈଠକରେ ପୁଲିସ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନ ଶୃଙ୍ଖଳା ବିଭାଗର ଏଡିଜି ସଞ୍ଜୟ କୁମାରଙ୍କ ସହ ବହୁ ବରିଷ୍ଠ ପୁଲିସ୍ ଅଧିକାରୀ ଯୋଗ ଦେଇଥିଲେ। ବୈଠକରେ ସବୁ ଜିଲ୍ଲାର ଏସ୍ପିମାନେ ଅନ୍ଲାଇନ୍ ଜରିଆରେ ସାମିଲ ହୋଇଥିଲେ। ଆଜି ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଗଣମାଧ୍ୟମକୁ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ କହିଥିଲେ, ପଡ଼ୋଶୀ ରାଜ୍ୟରୁ ଟଙ୍କା ନିଶାଦ୍ରବ୍ୟ ଚାଲାଣ ହେବାର ସମ୍ଭାବନା ରହିଛି, ତେଣୁ ସୀମାବର୍ତ୍ତୀ ଜିଲ୍ଲାର ଏସ୍ପିମାନଙ୍କୁ ଏ ଦିଗରେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେ କହିଛନ୍ତି, ନକ୍ସଲ ପ୍ରବଣ ଅଞ୍ଚଳରେ ଥିବା ଜିଲ୍ଲାଗୁଡ଼ିକରେ ରାତ୍ରିକାଳୀନ ପାଟ୍ରୋଲିଂ ବୃଦ୍ଧି କରାଯିବା ସହ ଗାଡ଼ିମୋଟର ଯାଞ୍ଚ କରାଯାଉଛି। ନିର୍ବାଚନ ସମୟରେ ସାମାଜିକ ଗଣମାଧ୍ୟମ ଉପରେ ମଧ୍ୟ ସବିଶେଷ ନଜର ରଖାଯିବ ବୋଲି ଡିଜି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ନିର୍ବାଚନ କମିଶନ 6 ରାଜ୍ୟର ଗୃହ ସଚିବଙ୍କୁ କାର୍ଯ୍ୟଭାରରୁ ଅପସାରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାତ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଗୃହ ସଚିବମାନଙ୍କ ଉପରେ ଆୟୋଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାସହ ପଶ୍ଚିମବଙ୍ଗର ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମେତ ମିଜୋରାମ ଓ ହିମାଚଳ ପ୍ରଦେଶର ସାଧାରଣ ପ୍ରଶାସନ ବିଭାଗର ସଚିବଙ୍କୁ ମଧ୍ୟ କାର୍ଯ୍ୟରୁ ଅପସାରିତ କରାଯାଇଛି। ନିର୍ବାଚନ ଆୟୋଗ ମୁମ୍ବାଇ ମହାନଗର ନିଗମର କମିଶନର, ଅତିରିକ୍ତ କମିଶନର ତଥା ଡେପୁଟି କମିଶନରଙ୍କୁ ମଧ୍ୟ କାର୍ଯ୍ୟରୁ ଅପସାରିତ କରିଛନ୍ତି। ପୁରୀ ଶ୍ରୀମନ୍ଦିରକୁ ବିଭିନ୍ନ ସୂତ୍ରରୁ ମିଳିଥିବା ଆର୍ଥିକ ଆୟ ମଧ୍ୟରୁ 39,21,00,000 ଟଙ୍କା ପ୍ରଶାସନ ପକ୍ଷରୁ ବ୍ୟାଙ୍କରେ ଜମା କରାଯାଇଛି। 7.80% ସୁଧହାରରେ କାନାଡ଼ା ବ୍ୟାଙ୍କରେ 36,03,00,000 ଟଙ୍କା ଜମା କରାଯାଇଛି। ସେହିଭଳି 7.55% ସୁଧହାରରେ ବ୍ୟାଙ୍କ ଅଫ୍ ବରୋଦାରେ ଜମା କରାଯାଇଥିବା ସମ୍ବାଦ ଆମର ହସ୍ତଗତ ହୋଇଛି। ଓଡ଼ିଶାରେ 4 ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେବ। କେନ୍ଦ୍ରାପଡ଼ା ଜିଲ୍ଲାରେ ଅନ୍ତିମ ପର୍ଯ୍ୟାୟରେ ଜୁନ୍ 1 ତାରିଖରେ ଭୋଟ୍ ନିଆଯିବ। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ଆସନ୍ତା ମେ ମାସ 14 ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। ନାମାଙ୍କନ ପତ୍ର ଯାଞ୍ଚ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ମେ 18 ତାରିଖ ଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଜିଲ୍ଲାର 5 ବିଧାନସଭା କ୍ଷେତ୍ର ମଧ୍ୟରୁ କେନ୍ଦ୍ରାପଡ଼ାରେ ସର୍ବାଧିକ ଭିନ୍ନକ୍ଷମ ଭୋଟର ଅଛନ୍ତି। ଜିଲ୍ଲାରେ ମୋଟ 13,253 ଜଣ ଭିନ୍ନକ୍ଷମ ଭୋଟର ଅଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ 85 ବର୍ଷରୁ 120 ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ୟା 20,418 ଥିବା ଜଣାପଡ଼ିଛି। ପାଟପୁର ନିର୍ବାଚନ ମଣ୍ଡଳୀରେ ସର୍ବାଧିକ 4,573 ଜଣ ବୟସ୍କ ଭୋଟର ଥିବା ପ୍ରଶାସନ ତରଫରୁ କୁହାଯାଇଛି। 2019 ନିର୍ବାଚନ ତୁଳନାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଚଳିତ ବର୍ଷ 85,470 ନୂଆ ଭୋଟର ମତଦାନ ସାବ୍ୟସ୍ତ କରିବେ। ପୁରୀ ଜିଲ୍ଲାରେ 2019 ସାଧାରଣ ନିର୍ବାଚନ ଅପେକ୍ଷା ଚଳିତ ସାଧାରଣ ନିର୍ବାଚନରେ 51,359 ଜଣ ଅଧିକ ମତଦାତା ରହିଥିବା ଜଣାପଡ଼ିଛି। 2019ରେ ମୋଟ ଭୋଟରଙ୍କ ସଂଖ୍ୟା 13,54,255 ଥିବାବେଳେ 2024 ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇ 14,05,654 ରହିଛି। ଜିଲ୍ଲାର ପ୍ରତ୍ୟେକ ମତଦାତା ନିଶ୍ଚିତ ଭାବେ ମତଦାନ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ବୌଦ୍ଧ ଜିଲ୍ଲା ହରବଙ୍ଗ ଥାନା ଅନ୍ତର୍ଗତ ଛତ୍ରଙ୍ଗ ଅଞ୍ଚଳରେ ଜିଲ୍ଲା ପୁଲିସ୍ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ଆସନ୍ତା ସାଧାରଣ ନିର୍ବାଚନରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ୍ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ଏହି ଫ୍ଲାଗ୍ ମାର୍ଚ୍ଚରେ ବିଏସ୍ଏଫ୍ ଯବାନଙ୍କ ସମେତ ଜିଲ୍ଲା ପୁଲିସ୍ର ଅଧିକାରୀମାନେ ସାମିଲ ହୋଇଥିଲେ। ଜିଲ୍ଲାରେ ମାଓ ଗତିବିଧିକୁ ଦୃଷ୍ଟିରେ ରଖି 68 ମାଓ ପ୍ରବଣ ବୁଥ୍ ଚିହ୍ନଟ କରାଯାଇଥିବାବେଳେ 10 ଜରୁରୀକାଳୀନ ସ୍ଥିତିକୁ ମୁକାବିଲା କରିବାକୁ 10 ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ ହୋଇଛି ବୋଲି ଜିଲ୍ଲା ଏସ୍ପି କହିଛନ୍ତି। ଅନୁରୂପ ଭାବେ ଭଦ୍ରକରେ ମଧ୍ୟ ଜିଲ୍ଲା ପୁଲିସ୍ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଜନସାଧାରଣଙ୍କୁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ସହଯୋଗ କାମନା କରିଥିଲେ। ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର 4 ନିର୍ବାଚନ ମଣ୍ଡଳୀରେ ମୋଟ 1,047 ବୁଥ୍ କରାଯିବ। ସେଥିମଧ୍ୟରୁ 210 ଆଦର୍ଶ ମତଦାନ କେନ୍ଦ୍ର କରିବା ଲାଗି ନିଷ୍ପତ୍ତି ହୋଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେହିପରି 131 ସଖୀ ବୁଥ୍, 8 ଯୁବ ଓ 2 ଦିବ୍ୟାଙ୍ଗ ବୁଥ୍ କରାଯାଇଛି। ସଖୀ ବୁଥ୍ରେ ମହିଳା କର୍ମଚାରୀ, 8 ଯୁବ ବୁଥ୍ରେ 30 ବର୍ଷରୁ କମ୍ ଯୁବ କର୍ମଚାରୀ ଓ ଦିବ୍ୟାଙ୍ଗ ବୁଥ୍ରେ ଦିବ୍ୟାଙ୍ଗ କର୍ମଚାରୀ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ମୋଟ 1,047 ବୁଥ୍ ମଧ୍ୟରୁ 998 ବୁଥ୍ ଗ୍ରାମାଞ୍ଚଳରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ 79 ସହରାଞ୍ଚଳରେ କରାଯିବ। ନୂଆପଡ଼ା ଜିଲ୍ଲାରେ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବରେ ପରିଚାଳନା କରିବା ପାଇଁ ଆଦର୍ଶ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଜିଲ୍ଲାର 2 ନିର୍ବାଚନ ମଣ୍ଡଳୀରେ 40 ମହିଳା ବୁଥ୍, 10 ଯୁବ ମତଦାନ କେନ୍ଦ୍ର ଓ 2 ଦିବ୍ୟାଙ୍ଗ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଭୋଟରମାନଙ୍କୁ ମତଦାନ କରିବା ପାଇଁ ଆକୃଷ୍ଟ କରିବାକୁ ଏହି ଅଭିନବ ପଦକ୍ଷେପ ନିଆଯାଇଛି। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ରାଜନୈତିକ ଦଳ ଓ ଗଣମାଧ୍ୟମ ପ୍ରତିନିଧିକୁ ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାରେ ପ୍ରାୟ 13,23,162 ଜଣ ନାଗରିକ ମତଦାନ ସାବ୍ୟସ୍ତ କରିବେ। 32,131 ଜଣ ନୂତନ ଭୋଟର ଏଥର ଜିଲ୍ଲାରେ ମତଦାନ କରିବେ। ଏଥିପାଇଁ 1,548 ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି। ଅଲିଭ୍ରିଡ୍ଲି କଇଁଚ ଅଣ୍ଡାଦାନ କରୁଥିବା ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳକୁ ସାଧାରଣ ଲୋକଙ୍କ ଯିବା ଆସିବା ଉପରେ ବନ ବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି। ଋଷିକିଲ୍ୟା, ଗହିରମଥା ଓ ଦେବୀ ମୁହାଣରେ ବିରଳ ପ୍ରଜାତିର କଇଁଚ ଅଣ୍ଡାଦାନ କରିଥାନ୍ତି। ସୂଚନାଯୋଗ୍ୟ, ଅଲିଭ୍ରିଡ୍ଲି କଇଁଚଙ୍କ ସୁରକ୍ଷା ଓ ସେମାନଙ୍କ ଅଣ୍ଡାଦାନ ପ୍ରକ୍ରିୟାରେ ବାଧା ସୃଷ୍ଟି ନ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଅଣ୍ଡାଦାନ ଚିହ୍ନଟ ଅଞ୍ଚଳଗୁଡ଼ିକରେ ମାଛ ଧରିବା ଉପରେ କଟକଣା ଲଗାଇବା ସହ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପାଣିପାଗ, ଓଡ଼ିଶା ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଗୁରୁଚାପ ବଳୟ ରହୁଥିବାରୁ ବାୟୁମଣ୍ଡଳର ମଧ୍ୟଭାଗରୁ ଉପରଭାଗ ମଧ୍ୟରେ ନିମ୍ନଚାପ ରେଖା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିସବୁ ଅଞ୍ଚଳରେ ଘଣ୍ଟା ପ୍ରତି 40-50 କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କରାଯାଇଛି। ଆସନ୍ତା 21 ତାରିଖ ଯାଏଁ କାଳବୈଶାଖୀର ପ୍ରଭାବ ରହିବ ବୋଲି ମଧ୍ୟ ସୂଚନା ଦିଆଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ରାୟଗଡ଼ା, ନବରଙ୍ଗପୁର, ଅନୁଗୁଳ, ନୟାଗଡ଼, ଢେଙ୍କାନାଳ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ କଟକ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ନିର୍ବାଚନ ବଣ୍ଡ ସମ୍ବନ୍ଧିତ ସମସ୍ତ ତଥ୍ୟ ଆସନ୍ତା ଗୁରୁବାର ସୁଦ୍ଧା ଦାଖଲ କରିବା ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ସର୍ବୋଚ୍ଚ ନ୍ୟାୟାଳୟ ଦେଲେ ନିର୍ଦ୍ଦେଶ। କଟକ ବାରବାଟୀ ବିଧାୟକ ମହମ୍ମଦ ମୁକିମ୍ଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା, ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ନିର୍ବାଚନ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ। ଏବଂ ଗୁରୁଚାପର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଅନୁମାନ କଲା ପାଣିପାଗ ବିଭାଗ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।